ଜୟ ଜଗନ୍ନାଥ। ଆଜି ମୋ ପାଇଁ ଗୋଟେ ବଢ଼ିଆ ଦିନ। ମୋ ସୁନା ଝିଅ ସୁନାଲି ଏ ଗୀତଟିକୁ ସୁନ୍ଦର ଭାବେ ଗାଇଛି। ସତରେ ଶୁଣିଲେ ହୃଦୟକୁ ଛୁଇଁବ। ସାଇ ଲକ୍ଷ୍ମୀ ପ୍ରଡ଼କ୍ସନରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଗୀତକୁ ଲେଖିଛନ୍ତି ଗୀତିକାର ଓଙ୍କାର ଏବଂ କୋଟି ଓଡ଼ିଆଙ୍କୁ ଭେଟି ଦେଉଛନ୍ତି ପ୍ରଯୋଜକ ନବକିଶୋର ସାହୁ। ମୋର ଅନୁରୋଧ, ସମସ୍ତ ଜଗନ୍ନାଥ ପ୍ରେମୀ ଓଡ଼ିଆ ଗୀତକୁ ନିଶ୍ଚୟ ଶୁଣିବେ ଏବଂ ସାଇ ଲକ୍ଷ୍ମୀ ୟୁଟ୍ୟୁବ ଚ୍ୟାନେଲକୁ ଲାଇକ୍ ସବସ୍କ୍ରାଇବ୍ କରିବେ। ଶୁଣନ୍ତୁ ଏ ଗୀତଟି। ଝୁଲରେ କାଳିଆ ଝୁଲ, ତୁ ଟାହିଆ ବାନ୍ଧିକି ଝୁଲ, ବର୍ଷକେ ଥରେ ନନ୍ଦିଗଛ ଚଢ଼ି ବଡ଼ ଦାଣ୍ଡେ ଟିକେ ବୁଲ। ଭାବନା
ରଙ୍କର ତନ ମୋ ପୁନି ଜହ୍ନ ଯଶୋଦା ଜୀବନ ଗୋପୀ ଚନ୍ଦନ
ଜୟ ଜଗନ୍ନାଥ
ଝୁଲିରେ କାଳିଆ ଝୁଲିରେ ଝୁଲିରେ କାଳିଆ ଝୁଲ ଭକତ କୂଳରେ ଝୁଲ ତୁ ଝୁଲିରେ ଟାହିଆ ବାନ୍ଧିକି ଝୁଲ ପୋଡ଼ ପିଠା ଖଣ୍ଡେ ଖାଇବା ପାଇଁକି ପୋଡ଼ ପିଠା ଖଣ୍ଡେ ଖାଇବା ପାଇଁକି
ଜୟ ଜଗନ୍ନାଥ। ମୁଁ ଆପଣଙ୍କର ପ୍ରିୟ କଣ୍ଠଶିଳ୍ପୀ ସୋନାଲି। ଆଜି ଏକ ବହୁତ ସୁନ୍ଦର ଭାବର ଭଜନ ଗାଇଛି ମୁଁ। ଏହି ଗୀତଟିକୁ ଲେଖିଛନ୍ତି ଗୀତିକାର ଓମକାର ସାର୍ ଏବଂ ପ୍ରଯୋଜନା ଦେଇଛନ୍ତି ନବୀନ ସାହୁ। ସୋ ଆଶା କରେ ଆପଣ ବହୁତ ସାରା ଭଲ ପାଇବା ଦେବେ। ସାଇ ଲକ୍ଷ୍ମୀ କ୍ରିଏସନକୁ ସବସ୍କ୍ରାଇବ୍ କରିବେ, ଆଉ ଲାଇକ୍ କରିବେ, କମେଣ୍ଟସ୍ ଦେବେ, ଆଉ ସେୟାର କରିବାକୁ ଜମା ହିଁ ଭୁଲିବେନି। ଆପଣମାନଙ୍କର ଭଲ ପାଇବା ଦରକାର। ଜୟ ଜଗନ୍ନାଥ।
ନମସ୍କାର ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କର ପ୍ରିୟ ଗୀତିକାର ଓମକାର। ଆଜି ଗୋଟେ ସୁନ୍ଦର ଗୀତ ରେକର୍ଡିଂ କଲି ସ୍ମୃତି ଷ୍ଟୁଡିଓରେ ଭୁବନେଶ୍ୱରରେ। ଯେଉଁ ଗୀତକୁ ଗାଇଛନ୍ତି ଓଡ଼ିଶାର ସୁନାମଧନ୍ୟା କଣ୍ଠଶିଳ୍ପୀ ସୋନାଲି ସାହୁ, ଏବଂ ସେଇ ଗୀତଟିକୁ ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ଭାଇ ଆମର ନବୀନ ସାହୁ ମହୋଦୟ। ଏବଂ ଏହି ଗୀତଟି ଆପଣମାନଙ୍କ ହୃଦୟକୁ ଛୁଇଁବ ବୋଲି ମୋର ଆଶା ଓ ବିଶ୍ୱାସ। ରଥଯାତ୍ରା ଉପରେ ଏହି ଗୀତଟି ସୁନ୍ଦର ଭାବେ ହେଇଛି। ଆଶା କରେ ଏହି ଗୀତକୁ ସାଇ ଲକ୍ଷ୍ମୀ କ୍ରିଏସନରେ ଆପଣ ଦେଖିବାକୁ ପାଇବେ। ଏ ଗୀତକୁ ଦେଖିବେ, ନିଶ୍ଚୟ ଭଲ ଲାଗିବ। ଆପଣ ଲାଇକ୍ ସବସ୍କ୍ରାଇବ୍ ସେୟାର କରିବାକୁ ଭୁଲିବେନି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।